ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାମାଇକା ପ୍ରତିନିଧିସ୍ତରୀୟ ଆଲୋଚନା। ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ନିମନ୍ତେ ଆଜିଠାରୁ ଲାଗୁ ହେବ ବର୍ଦ୍ଧିତ ସର୍ବନିମ୍ନ ମଜୁରୀ। ଜାମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସକାଳୁ ଭୋଟ୍ଗ୍ରହଣ ଆରମ୍ଭ। ବନ୍ୟା ପ୍ରଭାବିତ ଗୁଜରାଟ, ମଣିପୁର ଓ ତ୍ରିପୁରାକୁ 675 କୋଟି ଟଙ୍କାର ସହାୟତା ମଞ୍ଜୁର। ଏବଂ କାନପୁର ଟେଷ୍ଟର ଆଜି ପଞ୍ଚମ ଦିନରେ 26 ରନ୍ରୁ ବ୍ୟାଟିଂ ଜାରି ରଖିବ ବାଂଲାଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଜାମାଇକା ପ୍ରଧାନମନ୍ତ୍ରୀ ଡକ୍ଟର ଆଣ୍ଡ୍ରିୟୁ ହୋଲନେସ୍ଙ୍କ ସହ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିବେ। ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଅବସରରେ ଉଭୟ ଦେଶ ଅନେକଗୁଡ଼ିଏ ବୁଝାମଣାପତ୍ରରେ ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ଭାରତକୁ ପ୍ରଥମଥର ଲାଗି ଜାମାଇକା ପ୍ରଧାନମନ୍ତ୍ରୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତକାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରିବେ। ଏହାଛଡ଼ା ଜାମାଇକା ପ୍ରଧାନମନ୍ତ୍ରୀ ଦେଶର ବାଣିଜ୍ୟ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଚାରିଦିନିଆ ଗସ୍ତକାଳରେ ସେ ଆସନ୍ତାକାଲି ବାରଣାସୀ ଗସ୍ତରେ ଯିବେ। ଭାରତ ଏବଂ ଜାମାଇକା ମଧ୍ୟରେ ଦୃଢ଼ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ନିମନ୍ତେ ଜାମାଇକା ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ସମେତ ଅନ୍ୟ କେତେକ ପ୍ରମୁଖ କ୍ଷେତ୍ରରେ ଭାଗିଦାରୀ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଜାମାଇକାରେ ଚାଲିଥିବା ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2019ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଘୋଷଣା ଅନୁଯାୟୀ ଜାମାଇକାର କିଟ୍ସନ୍ ଟାଉନ୍ରେ ଏକ ବିକାଶ ପ୍ରକଳ୍ପରେ ଭାରତ 1 ମିଲିୟନ୍ ଆମେରିକୀୟ ଡଲାର ନିବେଶ କରିଛି। ଜାମାଇକାର ସମାବେଶୀ ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିଛି। ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ ଆଜିଠାରୁ ବୃଦ୍ଧି ପାଇଥିବା ସର୍ବନିମ୍ନ ମଜୁରୀ ହାର ଲାଗୁ ହେବ। ଗତମାସ 26 ତାରିଖରେ କେନ୍ଦ୍ର ସରକାର ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଉଚ୍ଚକୁଶଳୀ ବର୍ଗର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରିଥିଲେ। ଆଜିଠାରୁ ଅଣକୁଶଳୀ ଶ୍ରମିକମାନେ ଦୈନିକ 783 ଟଙ୍କା ମଜୁରୀ ପାଇବେ। ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ଦୈନିକ 868 ଟଙ୍କା, କୁଶଳୀ ଶ୍ରମିକଙ୍କୁ 954 ଟଙ୍କା ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କୁ ଦୈନିକ 1035 ଟଙ୍କା ମଜୁରୀ ମିଳିବ। ଜାମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି। ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ମତଦାନ ଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। 7ଟି ଜିଲ୍ଲାର 40ଟି ବିଧାନସଭା ଆସନ ନିମନ୍ତେ ମତଦାନ ହେଉଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବାବେଳେ 20,000ରୁ ଅଧିକ କର୍ମଚାରୀଙ୍କୁ ଭୋଟ୍ ଗ୍ରହଣ କାର୍ଯ୍ୟରେ ନିୟୋଜିତ କରାଯାଇଛି। କାଶ୍ମୀରର ବାରମୁଲା, କୁପୁୱାଡ଼ା, ବନ୍ଦିପୋଡ଼ା ଏବଂ ଜାମ୍ମୁ ଡିଭିଜନର ଜାମ୍ମୁ, ଉଧମପୁର, କଥୁଆ ଏବଂ ସାମ୍ବା ଜିଲ୍ଲାରେ 5,060 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗତ ସନ୍ଧ୍ୟା ସୁଦ୍ଧା ସମସ୍ତ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ କର୍ମଚାରୀମାନେ ପହଞ୍ଚିଯାଇଥିଲେ। ଏହି ପର୍ଯ୍ୟାୟରେ 39 ଲକ୍ଷରୁ ଅଧିକ ମତଦାତା 415 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜିର ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମୁଜାଫର ହୁସେନ ବେଗ୍, ବସରତ ବୁଖାରୀ, ସଜାଦ ଗନି ଏବଂ ନସିର ଅସଲମ ୱାଣି କାଶ୍ମୀରରୁ ନିର୍ବାଚନ ଲଢୁଥିବାବେଳେ ଜମ୍ମୁରୁ ଦବିନ୍ଦର ସିଂ ରାଣା, ଚୌଧୁରୀ ଲାଲ ସିଂ ଏବଂ ରମଣ ଭଲ୍ଲା ନିର୍ବାଚନ ଲଢୁଛନ୍ତି। ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର 18 ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର 25 ତାରିଖରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 61%ରୁ ଅଧିକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 57%ରୁ ଅଧିକ ମତଦାନ ରେକର୍ଡ କରାଯାଇଥିଲା। ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତା 8 ତାରିଖରେ ମତଗଣନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାଡ଼ଖଣ୍ଡ ଗସ୍ତ କରି 83,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ହଜାରିବାଗଠାରେ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ। 79,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଦ୍ୱାରା 63,000 ଗ୍ରାମର 5 କୋଟିରୁ ଊର୍ଦ୍ଧ୍ୱ ଜନଜାତି ବର୍ଗର ଲୋକ ଉପକୃତ ହୋଇପାରିବେ। ଏହି ଯୋଜନା ଦେଶର 549 ଜିଲ୍ଲା ଅନ୍ତର୍ଗତ 2,740 ବ୍ଲକରେ କାର୍ଯ୍ୟକାରୀ କରାଯାଉଛି। ଏହାଛଡ଼ା ଶ୍ରୀ ମୋଦି 40 ଏକଲବ୍ୟ ବିଦ୍ୟାଳୟର ଉଦ୍ଘାଟନ କରିବେ। 2,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ଅନ୍ୟ 25 ଏକଲବ୍ୟ ବିଦ୍ୟାଳୟର ମଧ୍ୟ ସେ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନରେ ଶ୍ରୀ ମୋଦି 1,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କେତେକ ପ୍ରକଳ୍ପର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ବନ୍ୟା ପ୍ରଭାବିତ ଗୁଜରାଟ, ମଣିପୁର ଏବଂ ତ୍ରିପୁରାକୁ ଅଗ୍ରିମ ଭାବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ 675 କୋଟି ଟଙ୍କା ଦେବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏହି ଅର୍ଥ ମଧ୍ୟରୁ ଗୁଜରାଟ ପାଇଁ 600 କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ମଣିପୁରକୁ 50 କୋଟି ଏବଂ ତ୍ରିପୁରାକୁ 25 କୋଟି ଟଙ୍କା ଦିଆଯିବ। ଏହି ରାଜ୍ୟଗୁଡ଼ିକ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍କଳନରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ଆସାମ, ମିଜୋରାମ, କେରଳ, ତ୍ରିପୁରା, ନାଗାଲାଣ୍ଡ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ମଣିପୁରରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍କଳନ ଯୋଗୁଁ କ୍ଷୟକ୍ଷତି ଘଟିଛି। ଏହିସବୁ ଅଞ୍ଚଳକୁ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଗସ୍ତ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। କେନ୍ଦ୍ରୀୟ ଦଳ ପକ୍ଷରୁ ରିପୋର୍ଟ ମିଳିବା ପରେ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ ବିହାର ଏବଂ ପଶ୍ଚିମବଙ୍ଗରେ ବନ୍ୟା ସୃଷ୍ଟି ହୋଇଥିବାରୁ ସେଠାକୁ ମଧ୍ୟ କେନ୍ଦ୍ରୀୟ ଦଳ ଖୁବ୍ ଶୀଘ୍ର ଗସ୍ତ କରିବେ। ଦିଲ୍ଲୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ 3 ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଏବଂ 5 ଜଣରୁ ଅଧିକ ବ୍ୟକ୍ତିଙ୍କ ଏକତ୍ର ହେବା ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ମଧ୍ୟ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ଉତ୍ତର ଦିଲ୍ଲୀରେ ଏହି କଟକଣା ଆସନ୍ତା 5 ପର୍ଯ୍ୟନ୍ତ ବଳବତ୍ତର ରହିବ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା 163 ଅନୁଯାୟୀ ଏହି ନିଷେଧାଜ୍ଞା ଲାଗୁ କରାଯାଇଛି। ବର୍ତ୍ତମାନ ଅନେକଗୁଡ଼ିଏ ସମ୍ଭେଦନଶୀଳ ପ୍ରସଙ୍ଗ ସୃଷ୍ଟି ହୋଇଥିବାରୁ ଦିଲ୍ଲୀରେ ଯେପରି କୌଣସି ପ୍ରକାର ଅଘଟଣ ସୃଷ୍ଟି ନ ହେବ ସେଥିଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ପୁଲିସ୍ କମିଶନର ସଞ୍ଜୟ ଅରୋରା କହିଛନ୍ତି, ଜମ୍ମୁ କାଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ଲୋକମାନଙ୍କ ଉପରେ ନଜର ରଖାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅସାଧ୍ୟ ରୋଗଗ୍ରସ୍ତ ଏବଂ ମୃତ୍ୟୁ ଆସନ୍ନ ରୋଗୀଙ୍କ କ୍ଷେତ୍ରରେ ଜୀବନ ସହାୟକ ବ୍ୟବସ୍ଥା ବ୍ୟବହାର ନେଇ ନିର୍ଦ୍ଦେଶାବଳୀ ଜାରି କରିଛି। ଲୋକମାନଙ୍କ ମତାମତ ଜାଣିବା ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା କୁହାଯାଇଛି। ମସ୍ତିଷ୍କରେ ଗୁରୁତର କ୍ଷତ ଯୋଗୁଁ ଯଦି 72 ଘଣ୍ଟା ପରେ ମଧ୍ୟ କୌଣସି ସୁଧାର ହେଉନାହିଁ ସେ କ୍ଷେତ୍ରରେ ମଧ୍ୟ ଜୀବନ ସହାୟକ ବ୍ୟବସ୍ଥା ବ୍ୟବହାର ନ କରିବା ନେଇ ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଡାକ୍ତରମାନଙ୍କୁ ଏ କ୍ଷେତ୍ରରେ ଅନେକଗୁଡ଼ିଏ ବିଷୟକୁ ବିଚାରକୁ ନେଇ ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି। କେତେକ କ୍ଷେତ୍ରରେ ଆଇସିୟୁରେ ଚିକିତ୍ସା ଓ ଜୀବନ ସହାୟକ ବ୍ୟବସ୍ଥାରେ ରଖିବା ପରେ ମଧ୍ୟ କୌଣସି ସୁଫଳ ନ ମିଳୁଥିଲେ ସେ କ୍ଷେତ୍ରରେ କେଉଁ ପଦକ୍ଷେପ ଗ୍ରହଣ କରାଯିବ ତାହା ମଧ୍ୟ ନିର୍ଦ୍ଦେଶାବଳୀରେ କୁହାଯାଇଛି। ଏଭଳି ପରିସ୍ଥିତିରେ ରୋଗୀମାନଙ୍କୁ ଜୀବନରକ୍ଷା ବ୍ୟବସ୍ଥାରେ ରଖାଯିବା ଦ୍ୱାରା ଆର୍ଥିକ ବୋଝ ବୃଦ୍ଧି ପାଇବା ସହ ରୋଗୀକୁ ଅତ୍ୟଧିକ ଯନ୍ତ୍ରଣା ସହିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ କେଉଁଭଳି ନିଷ୍ପତ୍ତି ନିଆଯିବ ଏବଂ କେଉଁ ଆଧାରରେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ତାହା ନୈତିକତା, ଆଇନ ଏବଂ ଚିକିତ୍ସା ବିଜ୍ଞାନ ଉପରେ ନିର୍ଭର କରେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ୟୁକ୍ରେନ୍କୁ $85 ବିଲିୟନ୍ ଋଣ ଯୋଗାଇଦେବା ନିମନ୍ତେ G7 ଦେଶ ସମୂହ ରାଜନୈତିକ ବୁଝାମଣା ଚୂଡ଼ାନ୍ତ କରିବାକୁ ୟୁରୋପୀୟ କମିଶନ କହିଛି। ୟୁରୋପୀୟ କମିଶନ ପାଖରେ ଥିବା 210 ବିଲିୟନ୍ ୟୁରୋର ସମ୍ପତ୍ତିରୁ ଏହି ଋଣ ପ୍ରଦାନ କରାଯିବ। G7 ଦେଶ ସମୂହ ମଧ୍ୟରେ ଆମେରିକା, କାନାଡ଼ା, ଜାପାନ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନ ଏବଂ ଇଟାଲୀ ରହିଛନ୍ତି। ୟୁରୋପୀୟ ସଂଘ ଏହିସବୁ ଦେଶଗୁଡ଼ିକୁ ମିଳିତ ଭାବେ ପ୍ରତିନିଧିତ୍ୱ କରୁଛି। କ୍ରିକେଟ୍ରେ ବାଂଲାଦେଶ ଆଜି ଗତକାଲିର 2 ବିନିମୟରେ 26 ସ୍କୋରରୁ ଦ୍ୱିତୀୟ ଇନିଂସ ଜାରି ରଖିବ। ମୋମିନୁଲ୍ ହକ୍ ଏବଂ ସଦମାନ ଇସ୍ଲାମ ଅପରାଜିତ ଅଛନ୍ତି। ଭାରତର ଅଶ୍ୱିନୀ 2 ୱିକେଟ୍ ନେଇଛନ୍ତି। ଗତକାଲି ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳରେ ଭାରତ ପ୍ରଥମ ଇନିଂସରେ 9 285 ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତ ଦ୍ରୁତତମ 150, 100, 150, 200 ଏବଂ 250 ରନ୍ ହାସଲ କରିଥିଲା। ଯଶସ୍ୱୀ ଜୟସ୍ୱାଲ 31 ବଲ୍ରୁ 50 ରନ୍ ସଂଗ୍ରହ କରିଥିବାବେଳେ କେଏଲ୍ ରାହୁଲ 43 ବଲ୍ରୁ 68 ରନ୍ ସ୍କୋର କରିଥିଲେ। ବାଂଲାଦେଶ ପ୍ରଥମ ଇନିଂସରେ 233 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଯଶପ୍ରୀତ ବୁମ୍ରା 3 ୱିକେଟ୍ ଅକ୍ତିଆର କରିଥିବାବେଳେ ବାଂଲାଦେଶର ମୋମିନୁଲ୍ ହକ୍ ସର୍ବାଧିକ 107 ରନ୍ ସ୍କୋର କରିଥିଲେ। ବର୍ଷା ଯୋଗୁଁ ଏହି ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଏବଂ ତୃତୀୟ ଦିନର ଖେଳ ସମ୍ଭବ ହୋଇନଥିଲା। ପ୍ରଥମ ମ୍ୟାଚ୍ରେ ଭାରତ ବିଜୟ ହାସଲ କରି 1-0 ସିରିଜ୍ ଅଗ୍ରଣୀ ରହିଛି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାମାଇକା ପ୍ରତିନିଧିସ୍ତରୀୟ ଆଲୋଚନା। ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ନିମନ୍ତେ ଆଜିଠାରୁ ଲାଗୁ ହେବ ବର୍ଦ୍ଧିତ ସର୍ବନିମ୍ନ ମଜୁରୀ ଏବଂ କାନପୁର ଟେଷ୍ଟର ଆଜି ପଞ୍ଚମ ଦିନରେ 26 ରନ୍ ବ୍ୟାଟିଂ ଜାରି ରଖିବ ବାଂଲାଦେଶ।